ଈଶ୍ୱର ହେଉଛନ୍ତି ଆମର ସୃଷ୍ଟିକର୍ତ୍ତା। ସେ ସର୍ବଶକ୍ତିମାନ। ସେ ଆକାଶ ଓ ପୃଥିବୀ ସୃଷ୍ଟି କଲେ ଏବଂ ଯାହା କିଛି ସୃଷ୍ଟି ହୋଇଛି ସେସବୁ ତାଙ୍କ ଦ୍ୱାରା ହିଁ ହୋଇଛି। ଯେତେବେଳେ ଭୀଷଣ ଝଡ଼ ହୁଏ ଓ ବିଜୁଳି ଘଡ଼ଘଡ଼ି ମାରେ, ମନେ ରଖିଥାଅ ଯେ ଏହି ସମସ୍ତ ବିଷୟକୁ ଈଶ୍ୱର ହିଁ ନିୟନ୍ତ୍ରଣ କରିଥାନ୍ତି। ସ୍ୱର୍ଗର ଓ ମର୍ତ୍ତ୍ୟର ସମସ୍ତ ବିଷୟ ତାଙ୍କର ନିୟନ୍ତ୍ରଣାଧୀନ। ପବନର ବେଗକୁ ମଣିଷ କେବେ ରୋକିପାରିବ କି ସୂର୍ଯ୍ୟକିରଣକୁ କେବେ ମଣିଷ ବନ୍ଦ କରିପାରିବ? ମଣିଷ ଭାବେ ମୁଁ ବଳବାନ, କିନ୍ତୁ ସେ ଜାଣିନି ଯେ ଆଜି ଯଦି ସେ ବେରାମ ପଡ଼େ କାଲି ସକାଳେ ତା'ର ମୃତ୍ୟୁ ହୋଇପାରେ। ତା'ର ଚିନ୍ତାଧାରା ମଧ୍ୟ ତା' ନିଜ ଆୟତରେ ନାହିଁ, କାରଣ ସେ ଯାହା ଇଚ୍ଛା କରେ ନାହିଁ ଏପରି ବିଷୟ ସବୁ ସେ ସମୟ ସମୟ କରିପକାଏ। କିନ୍ତୁ ଈଶ୍ୱର ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ନିତ୍ୟସ୍ଥାୟୀ। ତାଙ୍କର ଚିନ୍ତାଧାରା ତାଙ୍କର ନିଜର ଆୟତରେ ଓ ସେ ଯାହା ଠିକ୍ ବୋଲି ମନେ କରନ୍ତି ତାହା ହିଁ କରିଥାନ୍ତି। ସେ କେବେହେଲେ ନିଜର ମତ ବଦଳି ନଥାନ୍ତି। ଯାହା ସେ ଶପଥ କରନ୍ତି ତାହା ସେ ରକ୍ଷା କରନ୍ତି। ଆଦ୍ୟରେ ଈଶ୍ୱର ଯେତେବେଳେ ମଣିଷକୁ ସୃଷ୍ଟି କଲେ ସେ ତାକୁ ନିଜ ସାଦୃଶ୍ୟରେ ସୃଷ୍ଟି କଲେ। ପ୍ରଥମ ମନୁଷ୍ୟର ନାମ ଥିଲା ଆଦମ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ହବା। ଈଶ୍ୱର ଆଦମ ଓ ହବାଙ୍କୁ ଖୁବ୍ ପ୍ରେମ କରୁଥିଲେ। ଈଶ୍ୱର ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଗଛର ଫଳ ଖାଇବାକୁ ମନା କରିଥିଲେ। ସେ ସେମାନଙ୍କୁ କହିଥିଲେ, ଯେଉଁଦିନ ତୁମେ ତାହା କରିବ ତୁମାନେ ସେଦିନ ନିତାନ୍ତ ମରିବ। ଈଶ୍ୱର ଇଚ୍ଛା କରିଥିଲେ ଯେପରି ସେମାନେ ଚିରଦିନ ବଞ୍ଚି ରହିବେ, କିନ୍ତୁ ସେତେବେଳେ ଈଶ୍ୱରଙ୍କର ଶତ୍ରୁ ଶୈତାନ ଜଗତରେ ବାସ କରୁଥିଲା। ସେ ସେମାନଙ୍କୁ କହିଲା, ତୁମାନେ ମୋଟେ ମରିବ ନାହିଁ। ଶୈତାନ ହେଉଛି ଏକ ମିଥ୍ୟାବାଦୀ ଓ ପ୍ରବଞ୍ଚକ ଏବଂ ସେ ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ଈଶ୍ୱରଙ୍କଠାରେ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତାଉଛି। ଆଦମ ହବା ଶୈତାନ କଥାରେ ବିଶ୍ୱାସ କରି ଈଶ୍ୱରଙ୍କର ଅବାଧ୍ୟ ହେଲେ। ସେହିଦିନଠାରୁ ପ୍ରତ୍ୟେକ ମଣିଷ ଈଶ୍ୱରଙ୍କର ଅବାଧ୍ୟ ହୋଇଆସୁଛି। ଆମେ ସମସ୍ତେ ପାପ କରୁଛୁ ଓ ସେଥିପାଇଁ ଆମକୁ ମରିବାକୁ ହେବ। ଈଶ୍ୱର କୁହନ୍ତି, ଦୁଷ୍ଟ ଲୋକ ନରକରେ ପତିତ ହେବ। କିନ୍ତୁ ଈଶ୍ୱର ଆମ ସମସ୍ତଙ୍କୁ ପ୍ରେମ କରନ୍ତି। ସେ ଚାହାନ୍ତି ଆମେ ତାଙ୍କର ସେହି ସୁନ୍ଦର ନିବାସ ସ୍ୱର୍ଗରେ ତାଙ୍କ ସହିତ ଚିରଦିନ ପାଇଁ ବାସ କରୁ। ସେ ଜାଣନ୍ତି ଆମେ ସମସ୍ତେ ନରକର ପଥରେ ଆଗେଇ ଚାଲିଛୁ, କିନ୍ତୁ କୌଣସି ମନ୍ଦ ବିଷୟ ସ୍ୱର୍ଗରେ ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ଆମେ ଏପରି ଜଣକୁ ଆବଶ୍ୟକ କରୁ ଯିଏକି ଆମର ପାପର ବୋଝ ବହିବେ ଏବଂ ଆମର ଶାସ୍ତି ବହନ କରି ଆମକୁ ମୁକ୍ତ କରିବେ। ସେଥିପାଇଁ ଈଶ୍ୱର ନିଜେ ମନୁଷ୍ୟ ରୂପ ଧାରଣ କରି ସ୍ୱର୍ଗରୁ ଏହି ଜଗତକୁ ବାସ କରିବା ପାଇଁ ଓହ୍ଲାଇ ଆସିଲେ। ସେ ଈଶ୍ୱରଙ୍କର ପୁତ୍ର ବୋଲି ଖ୍ୟାତ ହେଲେ। ତାଙ୍କର ନାମ ଯୀଶୁ। ସେ ଥିଲେ ସମ୍ପୂର୍ଣ୍ଣ ପବିତ୍ର, ଆଉ ସେ ଏପରି ବଡ଼ ବଡ଼ ଆଶ୍ଚର୍ଯ୍ୟ କର୍ମ କରୁଥିଲେ ଯାହାକି କେବଳ ଈଶ୍ୱରଙ୍କ ଦ୍ୱାରା ସାଧିତ ହୁଏ। କିନ୍ତୁ ସେ ସ୍ଥାନର ଲୋକମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ତାଙ୍କ ପ୍ରତି ମନ୍ଦ ବ୍ୟବହାର କଲେ ଓ ଯୀଶୁଙ୍କୁ ମାରିବା ପାଇଁ ସେମାନେ ଚାହିଁଲେ, ଏବଂ ଯୀଶୁ ମଧ୍ୟ ନିଜକୁ ସେମାନଙ୍କ ହାତରେ ସମର୍ପଣ କଲେ ଯେପରି ସେ ଆମ ବଦଳରେ ଦୁଃଖ ଭୋଗ କରି ଆମମାନଙ୍କର ଶାସ୍ତି ନିଜେ ଭୋଗ କରିବେ। ସେମାନେ ତାଙ୍କୁ ଦାରୁଣ ଯନ୍ତ୍ରଣା ଦେଇ କ୍ରୁଶରେ ଚଢ଼ାଇ ହତ୍ୟା କଲେ, କିନ୍ତୁ ସେ ତିନି ଦିନ ପରେ ମୃତ୍ୟୁକୁ ଜୟ କରି ପୁନର୍ବାର ଉଠିଲେ ଏବଂ ତା'ର 40 ଦିନ ପରେ ସେ ସ୍ୱର୍ଗାରୋହଣ କଲେ। ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି ଓ ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ଯେପରି ତାଙ୍କ ନିକଟରେ ବାସ କରିପାରିବେ ସେଥିପାଇଁ ସେମାନଙ୍କ ନିମନ୍ତେ ଉତ୍ତମ ସ୍ଥାନ ପ୍ରସ୍ତୁତ କରୁଛନ୍ତି।
ମେଷମାନେ ବନ ପର୍ବତ ଦେଇ ତାଙ୍କର ପଛେ ପଛେ ଯିବା ନିମନ୍ତେ ମେଷପାଳକମାନେ ମେ ମେ ଆ ଆ ଆ ବୋଲି ଡାକନ୍ତି। ଯେଉଁ ସ୍ଥାନରେ କଅଁଳ ଘାସ ଓ ନିର୍ମଳ ପାଣି ଥିଲା ସେ ସ୍ଥାନକୁ ସେ କଢ଼ାଇ ନେଉଥିଲା। ଏହି ପାଳକ ଅତି ସାହସିକ ଓ ବିକ୍ରମୀ ଥିଲା। ଥରେ ସେମାନେ ବନ ଦେଇ ଯିବା ସମୟରେ ମେଷ ଛୁଆକୁ ଧରିବା ପାଇଁ ଗୋଟିଏ କେନ୍ଦୁଆ ବାଘ କୁଦା ମାରିଲା। ମାତ୍ର ଏହି ପାଳକ ତତ୍କ୍ଷଣାତ୍ ମେଷମାନଙ୍କୁ ରକ୍ଷା କରିବା ନିମନ୍ତେ ଓଗାଲିଲା, ଏଣୁ ତହିଁରୁ ଗୋଟିଏ ସୁଦ୍ଧା ନଷ୍ଟ ହେଲା ନାହିଁ। ଯେଉଁଠାରେ ଉତ୍ତମ ଖାଦ୍ୟ ମିଳେ ଏହିପରି ସୁନ୍ଦର ଉପତ୍ୟକା ଦେଇ ସେମାନଙ୍କୁ କଢ଼ାଇ ନେଲା। ସୂର୍ଯ୍ୟାସ୍ତ ସମୟରେ ପାଳକ ଆପଣାର ମେଷଗୁଡ଼ିକୁ ପୁନର୍ବାର ଏକତ୍ର କରିବା ନିମନ୍ତେ ମେ ମେ ଆ ଆ ଆ ବୋଲି ଡାକୁଥିଲା। ସେ ଉତ୍ତମ ପଥ ଦେଇ ସେମାନଙ୍କୁ କଢ଼ାଇ ନେଲା, ପୁଣି ରାତ୍ରିବେଳେ ନିରାପଦରେ ଘରକୁ ଆଣୁଥିଲା। କିନ୍ତୁ ଗୋଟିଏ ମେଷଛୁଆ ପାଳକର ଡାକ ଶୁଣିଲା ନାହିଁ। ସେ କଅଁଳ ଘାସ ଖାଇବାରେ ମଜିଗଲା ଓ ବୁଲି ବୁଲି ଖାଇ ରହିଲା। ସେତେବେଳେ ହଠାତ୍ ରାତ୍ରି ହୋଇଗଲା। ମେଷ ଛୁଆ ହଜି ଯାଇ ଭୟଗ୍ରସ୍ତ ହେଲା। ପାଳକ ଘରେ ଏକ ଦୁଇ ତିନି ଚାରି ଏହିପରି ଶେଷ ପର୍ଯ୍ୟନ୍ତ ଗଣନା କଲାବେଳେ ଅନ୍ୟ ସମସ୍ତ ମେଷଗୁଡ଼ିକ ନିରାପଦରେ ଥିଲେ। କିନ୍ତୁ ଆହ, ଗୋଟିଏ ମାତ୍ର ମେଷ ଛୁଆ ଏଠାରେ ନାହିଁ, କ'ଣ ହେଲା? ପାଳକ ଅନ୍ଧକାରର ଶୀତ ରାତିରେ ତରତର ହୋଇ ଧାଇଁଗଲା। ସେ ମେ ମେ ଆହ 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 ବୋଲି ଡାକି ଡାକି ଖୋଜିଲା। ସମୟେ ସମୟେ ଠିଆ ହୋଇ କାନ ଡେରି ଶୁଣୁଥିଲା। ତାହା କ'ଣ ହେଲା? ଏଇ ମେଷଛୁଆର ସ୍ୱର। ମେଷଛୁଆର ସ୍ୱର ଖୋଜି ଖୋଜି ପାଳକ ପର୍ବତ ଚଢ଼ି ଓହ୍ଲାଇ ଯେଉଁ ଅସାଧ୍ୟ କଣ୍ଟା ବୁଦାରେ ମେଷଛୁଆ ଥିଲା, ଅତି କଷ୍ଟରେ ସେଠାରେ ପାଇଲା। ସେ ଅତି ଆନନ୍ଦରେ ତାକୁ ସାଉଣ୍ଟି ନେଇ କାନ୍ଧରେ ବହି ରକ୍ଷା କରି ଆଶ୍ରମରେ ପ୍ରବେଶ କଲା। ବନ୍ଧୁଗଣ, ସମସ୍ତ ଲୋକ ହଜାମେଷ ପରି ଅଛନ୍ତି, ସେମାନେ ମଧ୍ୟ ଅନ୍ଧକାରରେ ହଜିଯାଇଛନ୍ତି। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କର ଉତ୍ତମ ମେଷ ପାଳକ ଅଟନ୍ତି। ଯେଉଁମାନେ ହଜିଯାଇଛନ୍ତି ସେମାନଙ୍କୁ ଅନ୍ୱେଷଣ କରିବାକୁ ଓ ରକ୍ଷା କରିବାକୁ ଆସିଥିଲେ। ଏହିପରି କରିବାକୁ ଯୀଶୁ ଆପଣାର ପ୍ରାଣ ଆପଣାର ମେଷମାନଙ୍କର ନିମନ୍ତେ ଦେବାକୁ ହେଲା। କେବଳ ତାହାଙ୍କର ମୃତ୍ୟୁ ଦ୍ୱାରା ଆମମାନଙ୍କର ପାପ ନିଆଗଲା। ଆମ୍ଭର ବଦଳେ ମରିବାକୁ ଯୀଶୁ ମନୋନୀତ କଲେ, କିନ୍ତୁ ସେ ମୃତ୍ୟୁରେ ରହିଲେ ନାହିଁ, ସେ ପୁନର୍ଜୀବିତ ହୋଇ ଉଠିଲେ। ବର୍ତ୍ତମାନ ସେ ନିତ୍ୟ ଜୀବିତ ଅଟନ୍ତି। ସେ ହିଁ ଉତ୍ତମ ମେଷପାଳକ ଆମମାନଙ୍କୁ ଡାକୁଅଛନ୍ତି। ହେ ପ୍ରଭୁ ଯୀଶୁ, ମୁଁ ଏଠାରେ ଅଛି, ମୁଁ ମଧ୍ୟ ତୁମ୍ଭଠାରେ ବିଶ୍ୱାସ କରିବି, ତୁମ୍ଭେ ଉତ୍ତର ଦେବ କି? ପରମେଶ୍ୱର କହିଅଛନ୍ତି, ଯେଉଁ ଜଣ ପ୍ରଭୁଙ୍କ ନାମରେ ମାଗୁଣୀ ମାଗେ ସେ ରକ୍ଷା ପାଇବ।